श्रीमद् भगवद गीता चतुर्थ अध्याय श्लोक एक
ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ରାଜ୍ୟର ଶାସନ ମୁଖ୍ୟଗଣ
એ કૃષ્ણ ચેતના વિજ્ઞાનનો પ્રચાર કરવા નિમિત્તે ઉદ્દિષ્ટ. રાજ્ય શાસન મુખ્ય ગણો એ દાયિત્વ ગ્રહણ કરે, તેને સાધારણ જ્ઞાન પ્રાપ્તિનો સુયોગ લાભ કરીવે એવું ફળે સમાન માનવ જન્મ સફળતા હાંસલ કરી એક સફળ જીવન જાપન કરીપારે. આવી અનેક રહીછી બાબા કહેવા, તેણુ માતૃબંધ બહુ પરે અમુક એ ભગવગીતા કહેવાનો સુભાગ મળેલા. 1996 પ્રથમે એટલે ભગવગીતા કહેવા આરંભ કરી એવા અમુક એ ભગવગીતા કહેવા પૈં પ્રભુ અમુક અનુમતિ દેખે બા કૃપા કરે શું પ્રભુ પરમ કૃષ્ણ એટલે મતલબ અંતિ. તેણુ આજે 25 વર્ષ હોયગલા અમુક એભળી ભાવે ભગવગીતા ભારત સ્વતંત્રતા અન્ય સત્સમાન વિષય અમુક શ્રી શ્રી કૃષ્ણ બળરામ મંદિર શ્રી ગોપાલ મહારાજ એવું શ્રી ગુરુદેવ કૃપારું અમે વિભિન્ન સ્થાનરે ભગવાન કથા કહેવા સુયોગ પ્રાપ્ત હોઈશુ. પ્રકૃતરે આજે આમર કથા કહેવા કથા ભક્તમાનંદર એવં ભગવાનંદર અસમ કૃપારું આજે આમે ચતુર્થ અધ્યાય આજે પ્રારંભ હેલા. તેણુ સર્વપ્રથમે આમે માનકુ અભિનંદન કરવું બા માનકુ ધન્યવાદ હું કે આપણને ભગવદ્ગીતા શ્રવણ કરુંછી. એ ભગવદ્ગીતા શ્રવણ કરુંછી બહુ ભાગ્ય કથા. ભગવદ્ગીતા અંતિમરે કહીએ ભગવાન અષ્ટાદશ અધ્યાયરે અદ્ય સદ્ય તદે ઇમં ધાર્મિક સંભાષમાં ભયો જ્ઞાન જ્ઞાન તે નામ નિષ્ઠા ઇતિ મેં હતી. જેઓને કેવળ અભ્યાસ કરીવે સેમાન જ્ઞાન જ્ઞાને ભગવાનકર આરાધના કરીવે. એવો શ્રવણ વિષયે કહેવાયેલી દ્વિતાનરે જે અન્યત્ર એવમ અજાનત સુત્વા અનેક ઉપાસતે તેકિતાંત કરંતે એવ મૃત્યુ સુધી પરાયણ. જેઓને ભગવદ્ગીતા સંબંધે કિછી જાણી નાંધી કિંતુ જેઓને જાણીછંતે તાંકરે શ્રવણ કરીવે અને જે હું વધારા સુત્ર અને ઉપવાસ સુનિગરી ભગવાન પૂજા કરીએ તે બી ત્યાંથી તરંથી એવું મૃત્યુ સુધી પરાયણ સેમાને મૃત્યુ પાર હોઈ ગયો. એવું ત્રયોદશ અધ્યાત્મ કહીએ છીએ જે જેતુ એ અભ્યસ્યંતો એટલે જો મને ભગવાન ઈર્ષા ન કરી ગ્રીવ શ્રદ્ધા સુધી શ્રવણ કરીએ સેમાને તે પ્રાપ્તિ પુણ્ય કર્મણા સેમાને પુણ્ય કર્મમાં લોકોકુ જીવે સેટે ગમન કરીએ. એવી ભાવે ભગવદ્ગીતાનો મહાત્મા બહુ રહીશ. તેણુ આજે આમે ચતુર્થ અધ્યાય પાઠ કરુછે. ચતુર્થ અધ્યાય ભગવાન ચતુર્થ અધ્યાય આનંદ રહે કહુછંતિ એ જ્ઞાન ભગવદ્ગીતાર જ્ઞાન અને ઇતિહાસ. એ ઇતિહાસ ભગવદ્ગીતારે સૌ પ્રકાર જ્ઞાન રહીછે. ઇતિહાસ ભૂગોળ વિજ્ઞાન સામાજિક પાઠ ગણિત એવી ભાવે ફિઝિક્સ કેમિસ્ટ્રી મેથમેટિક્સ મેડિસિન સર્જરી સૌ જ્ઞાન અચ્છે ભગવદ્ગીતા સૌ જ્ઞાન અચ્છે. તેણુ એ સર્વોપનિષદ ભાવ દુર્ધા કપાળ મંદન પાર્થ વત્સા દુધિભોક્તા દુર્ધમ ગીતા પ્રથમ સમસ્ત ઉપનિષદ ગોટે ગાભિષદ તુલના કરાગળે એ ગોપાળ નંદન ભગવાન કૃષ્ણ સે હોતી ગાભીર દુર્ધકુ ધુંછંતિ ગ્રહણ કરુંછંતિ. કેમિ ગ્રહણ કલે પાર્થ વત્સા અર્જુન વિભિન્ન પ્રકાર પ્રશ્ન સુ પચારછંતિ. ચતુર્થ અધ્યાયર આરંભરે કેમિ પ્રશ્ન પકડા જાય નહીં પર પચારિવે અર્જુન પચારિવે વિભિન્ન સ્થાને અર્જુન સુ પ્રશ્ન પચારછંતિ. એવં અર્જુન પ્રશ્ન ન પચારિલે મધ્ય ભગવાન રૂપેશ્વર પરે જો અન્ય સ્વરૂપ કહું તાર કારણ હોય અર્જુન મનરે જો ચિંતા રહી ବା ପ୍ରଶ୍ନ ରହିଛି, ସେଟା ପ୍ରଶ୍ନ ନ ପଚାରିଲେ ତ ଭଗବାନ ତାର ଉତ୍ତର ଦେଇଦେଉଛନ୍ତି। ଭଗବାନ ସବୁକିଛି ଜାଣନ୍ତି, ତାଙ୍କୁ ପଚାରିବା ଦରକାର ନାହିଁ, କହିବା ଦରକାର ନାହିଁ। ତେଣୁ ଆପଣମାନେ ଦେଖିବା ଆଚାର୍ଯ୍ୟ ସେଟା କହିଛନ୍ତି, ଗୋଟିଏ ଶ୍ଳୋକ ପରେ ଯେଉଁ ଶ୍ଳୋକଟି କହିଯାଉଛି, କାହିଁକି ନା ଅର୍ଜୁନ ମନରେ ଚିନ୍ତା ହେଉଛି, ଏ ଶ୍ଳୋକ ଶୁଣି ବର୍ତ୍ତମାନ ଅର୍ଜୁନ କ'ଣ ଚିନ୍ତା କରିବେ, ଚିନ୍ତା ପର ଶ୍ଳୋକ ଅର୍ଜୁନ ନ ପଚାରିଲେ ମଧ୍ୟ ଭଗବାନ ତାଙ୍କ ସେଟା କହିବେ, ତା ଉତ୍ତର ଦେବେ। ଏଇଭଳି ଭାବରେ ଗୀତାର ସାତଶହ ଶ୍ଳୋକ ରହିଛନ୍ତି। ତେଣୁ ଏ ଯେଉଁ ଅଧ୍ୟାୟରେ ଯେଉଁ କଥା ଆରମ୍ଭ କରିଛନ୍ତି, ଭଗବାନ କହିଲେ ଜ୍ଞାନ ଯୋଗ, ଭଗବତଗୀତା ଜ୍ଞାନ, ଅନେକ ପ୍ରକାର ଜ୍ଞାନ ରହିଛି ବହୁତ ଜଗତରେ। ବିଶେଷ ଭାବରେ ବୈଜ୍ଞାନିକମାନେ ଅନେକ ପ୍ରକାର ଜ୍ଞାନ ରିସର୍ଚ୍ଚ ଇତ୍ୟାଦି କରି କେତେ ନୋବେଲ ପ୍ରାଇଜ୍ ପାଉଛନ୍ତି, ଅନେକ ପ୍ରକାର ଜ୍ଞାନ ଅଛି। ଭଗବତଗୀତା 13 ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିବେ, ପାଞ୍ଚଟି ଶ୍ଳୋକରେ ସମସ୍ତ ଜ୍ଞାନ କହିଦେବେ, ପାଞ୍ଚଟି ଶ୍ଳୋକରେ ସମସ୍ତ ଜ୍ଞାନ, ଅମାନିତ ମଦମ୍ବିତ ଇତ୍ୟାଦି ସବୁ ଜ୍ଞାନ ଦେଇଦେବେ। ଏବେ ବି ଅନ୍ୟ ସ୍ଥାନରେ ଅଷ୍ଟାଦଶ ଅଧ୍ୟାୟରେ ଅଷ୍ଟାଦଶ ଅଧ୍ୟାୟ ଜ୍ଞାନ ବିଷୟରେ କହିବେ, ବିଭିନ୍ନ ସ୍ଥାନରେ ଜ୍ଞାନ ବିଷୟରେ କୁହାଯାଉଛି। ମୁଖ୍ୟତଃ ଏଇ ଭଗବତଗୀତାର ଯେଉଁ 18 ଅଧ୍ୟାୟ ରହିଛି, ତାକୁ 3 ଭାଗରେ ବିଭକ୍ତ କରାଯାଉଛି। ପ୍ରଥମ 6 ଅଧ୍ୟାୟ ହେଉଛି କର୍ମ ସଟକ, ତାପରେ ଯେଉଁ 6 ଅଧ୍ୟାୟ 7-12 ଏଇଟା ହେଉଛି ଭକ୍ତି ସଟକ, ଭକ୍ତି ବିଷୟରେ କୁହାଯାଇଛି। ଏବଂ 13-18 ଏଇ ଯେଉଁ 6 ଅଧ୍ୟାୟ ଏଇଟା ହେଉଛି ଜ୍ଞାନ ସଟକ, 13 ଅଧ୍ୟାୟରୁ ଆରମ୍ଭ କରି ଜ୍ଞାନ ବିଷୟରେ କୁହାଯିବ। ବହୁତ ପ୍ରକାର ଜ୍ଞାନ ରହିଛି, ବୈଜ୍ଞାନିକମାନେ ବହୁତ ପ୍ରକାର ଜ୍ଞାନ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଶ୍ରେଷ୍ଠ ଜ୍ଞାନ ହେଉଛି ଏ ଅଧ୍ୟାତ୍ମ ଜ୍ଞାନ। ଅଧ୍ୟାତ୍ମ ଜ୍ଞାନ ଯେଉଁ ପ୍ରାପ୍ତ ନ ହେଇନାହାନ୍ତି, ପ୍ରକୃତରେ ସେ ଜ୍ଞାନର କିଛି ମୂଲ୍ୟ ନାହିଁ। ସେ ଜ୍ଞାନରେ ଏଇ ଭୌତିକ ଜଗତରେ ଘୁରି ବୁଲିବେ। ଯେଉଁ ଜ୍ଞାନ ଆମକୁ ଏ ଭୌତିକ ଜଗତକୁ ଉଦ୍ଧାର କରିବ, ସେଟା ହେଉଛି ପ୍ରକୃତ ଜ୍ଞାନ। ବା ଏ ଭୌତିକ ଜଗତରେ ଯେଉଁ ବିଭିନ୍ନ ପ୍ରକାର ସମସ୍ୟା ରହିଛି, ସେ ଜ୍ଞାନକୁ ଜ୍ଞାନ ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବା, ସେଟା ହେଉଛି ପ୍ରକୃତ ଜ୍ଞାନ। ତେଣୁ ଭଗବାନ କହିଛନ୍ତି, ଏ 13 ଅଧ୍ୟାୟ ଜ୍ଞାନ ବିଷୟରେ କହୁଛନ୍ତି, ପାଖରେ ଶ୍ଳୋକରେ ସେଥିରେ ସେ କହୁଛନ୍ତି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାଣ ଦର୍ଶନ। ଏ ଭୌତିକ ଜଗତ ଯେଉଁ ରହିଛି, ଯେଉଁମାନେ ଜ୍ଞାନୀ ସେମାନେ ଜାଣନ୍ତି ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ ରହିଛି, ତା ଦେହରୁ ମୁଖ୍ୟ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ 4 ହେଉଛି ମୁଖ୍ୟ ସମସ୍ୟା ଭୌତିକ ଜଗତର। ଯେଉଁ ଜ୍ଞାନ ମାଧ୍ୟମରେ ଏ ସମସ୍ୟାର ସମାଧାନ କରାଯିବ, ସେ ପ୍ରକୃତ ଜ୍ଞାନ। ପ୍ରଭୁପାଦ ମହାରାଜ ତାଙ୍କ ପରମାର୍ଥରେ କହୁଛନ୍ତି ଯେ ଇଏ ହେଉଛି ବୈଜ୍ଞାନିକମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ। ଆମେ ବୈଜ୍ଞାନିକମାନେ ଏତେ ଜ୍ଞାନ ସବୁ ପ୍ରାପ୍ତ ହୋଇଛନ୍ତି, ଏଇ 4 ଯେଉଁ ସମସ୍ୟା ରହିଛି, 4 ସମସ୍ୟାର ସମାଧାନ କରିପାରିବେ କି? ତେଣୁ ଏ ସମସ୍ୟାର ସମାଧାନ ସେମାନେ କରିପାରିବେ ନାହିଁ। ଏ ସମସ୍ୟାର ସମାଧାନ ଏଇ ଆମର ବୈଦିକ ଜ୍ଞାନରେ ସବୁ ଦିଆଯାଇଛି, ସବୁ ସମସ୍ୟାର ସମାଧାନ ମିଳିବ। ତେଣୁ ଏ ଯେଉଁ ଜ୍ଞାନ ଭଗବାନ କହୁଛନ୍ତି, ଦେଖନ୍ତୁ ବୈଜ୍ଞାନିକମାନଙ୍କର ଜ୍ଞାନ ଭଗବାନଙ୍କ ଜ୍ଞାନ ଗୋଟେ ତଫାତ ହେଉଛି ଏଇଟା। ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ଚାଲିଛି ଗବେଷଣା, ସେମାନେ କହିପାରିବେ ନାହିଁ ଯେ ଆମେ ଅନ୍ତିମ ଜ୍ଞାନ ପ୍ରାପ୍ତ ହୋଇଗଲୁ, ଯେଉଁଟା ହେଉଛି ଅନ୍ତିମ ଜ୍ଞାନ। କିନ୍ତୁ ଆମର ହେଉଛି କ'ଣ ନା ବେଦାନ୍ତ, ବେଦାନ୍ତ କହିଲେ ବେଦର ଅର୍ଥ ହେଉଛି ଜ୍ଞାନ ଏବଂ ଅନ୍ତ, ଜ୍ଞାନର ଅନ୍ତ ଆମେ ଦେଖୁଛନ୍ତି ବେଦର ଅନ୍ତ। ଏଠି ମଧ୍ୟ ଭଗବାନ ଯେଉଁ କହୁଛନ୍ତି, ଦେଖନ୍ତୁ ଜ୍ଞାନ ଯେଉଁ କହିଲେ, ଦେଖନ୍ତୁ ଭଗବାନ ଜ୍ଞାନ ଏଇଭଳି ଏଇ ଇତିହାସଟା କହିଲେ, ଜ୍ଞାନ ପ୍ରଥମେ ଭଗବାନ ଦେଇଥିଲେ ସୂର୍ଯ୍ୟ ଦେବତା ବି ସହାନ୍ତି, ସୂର୍ଯ୍ୟ ଯେଉଁ ରହିଛନ୍ତି ବୈଜ୍ଞାନିକ ମହାତ୍ମାଙ୍କ ମତରେ ସୂର୍ଯ୍ୟ ଗୋଟେ ଜ୍ୱଳନ୍ତ ପିଣ୍ଡ, କିନ୍ତୁ ତାଙ୍କର ଜ୍ଞାନ ପୂର୍ଣ୍ଣ ନୁହଁ। କିନ୍ତୁ ଭଗବାନ ଯିଏ ଜ୍ଞାନ ଦେଲେ ସୂର୍ଯ୍ୟ ଦେବତା ବିଭୂଷଣ, ସୂର୍ଯ୍ୟ ଦେବତା ସେଠି ଜ୍ୱଳନ୍ତ ପିଣ୍ଡ ସେଠି ନଥିଲା, ସେଠି ବହୁତ ଜୀବ ଅଛନ୍ତି, ସୂର୍ଯ୍ୟ ଦେବତା ବିଭୂଷଣ ଅଛନ୍ତି, ଆଉ ବହୁତ ଅଛନ୍ତି ଦେବତାମାନେ ସବୁ ରହିଛନ୍ତି ସେଠି ସୂର୍ଯ୍ୟ ଲୋକ। ତେଣୁ ସେଠି ସୂର୍ଯ୍ୟ ଦେବତା ଯିଏ ବିଭୂଷଣ, ଏ ବିଭୂଷଣ ହେଉଛନ୍ତି କଶ୍ୟପଙ୍କ ପୁତ୍ର, କଶ୍ୟପ ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚି ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର। ତେଣୁ କଶ୍ୟପଙ୍କର ଅନେକ ପତ୍ନୀ ରହିଛନ୍ତି, 17 ଜଣ ପତ୍ନୀ ରହିଛନ୍ତି, ତାଙ୍କ ଭିତରୁ କେମିତି 17 ଜଣ କନ୍ୟା ଯେଉଁ ପତ୍ନୀ ସେଇଟା ହେଉଛନ୍ତି ଦକ୍ଷଙ୍କର କନ୍ୟା। ଏ ଦକ୍ଷ ହେଉଛନ୍ତି, ଦକ୍ଷ ଯିଏ ଯଦି ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ସିଏ ଶିବଜନ ପ୍ରତି ଦ୍ରୋହ କରିକିରି ସିଏ ତାଙ୍କର ମସ୍ତକ ହରାଇଥିଲେ। ଏ ଚତୁର୍ଦ୍ଦଶଙ୍କ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ଶିବଜନ କୃପାରୁ ଜୀବନ ପ୍ରାପ୍ତ ହେଲେ, କିନ୍ତୁ ଗୋଟେ ଛାଗର ବା ଛେଳିର ମସ୍ତକ ଥିଲା ତାଙ୍କର। ତେଣୁ ସେ ଶରୀରକୁ ତ୍ୟାଗ କରିକି ସେ ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଲେ, ଯାହାକୁ ପ୍ରଚେତାଙ୍କ ପୁତ୍ର ବି ଦକ୍ଷ ବୋଲି କୁହାଯାଏ। ସେଇ ଦକ୍ଷଙ୍କର 60 କନ୍ୟା ଥିଲେ, ତାଙ୍କ ଭିତରୁ 17 ଜଣ କନ୍ୟା ବିବାହ କରିଥିଲେ କଶ୍ୟପଙ୍କୁ। ଏଇ କଶ୍ୟପଙ୍କର ଅଦିତି, ତାଙ୍କ ଭିତରେ ଜଣେ ଅଦିତି ଅଛନ୍ତି, ଅଦିତିଙ୍କର 12 ଜଣ ପୁତ୍ର ଅଛନ୍ତି, ଦ୍ୱାଦଶ ଆଦିତ୍ୟ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିବସ୍ୱା। ଏ ଷଷ୍ଠ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତରେ। ବିବସ୍ୱା ଅର୍ଜମା ପୂଷା ଦ୍ରଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶତ୍ର ଓ ରୁକ୍ରମ। ରୁକ୍ରମ ହେଉଛନ୍ତି ବାମନ ଦେବ, ବାମନ ଦେବ ମଧ୍ୟ ଜଣେ ଆଦିତ୍ୟ, ଅଦିତିଙ୍କର ପୁତ୍ର। ଏ ଭଗବାନ ଅଦିତିଙ୍କର ପୁତ୍ର ହେଇକି ଆସିଥିଲେ। ଆପଣ ଯଦି ଶୁଣିଲେ ଭାଗବତରେ ବର୍ଣ୍ଣନା କରି ଦଶରଥ ସ୍କନ୍ଧରେ ଭଗବାନ ଯେତେ ଆବିର୍ଭାବ ହୋଇଥିଲେ ସେତେବେଳେ ସେ କହିଥିଲେ, ଛୋଟ ପିଲା ବନ୍ଦୀଘରରେ, କଂସର ବନ୍ଦୀଘରେ ଭଗବାନ ଆବିର୍ଭାବ ହେଲେ କିଭଳି ଭାବରେ ନା ବିଷ୍ଣୁ ଉପରେ ଆବିର୍ଭାବ ହେଲେ, ଏବଂ ବିଷ୍ଣୁ ଉପରେ ଆବିର୍ଭାବ ହେଇକରି ସେ କହିବାକୁ ଆରମ୍ଭ କଲେ। ତାଙ୍କ ପିତାମାତା ଯେ ଦେବକୀ ଏବଂ ବସୁଦେବ ତାଙ୍କୁ କହିଲେ, ତୁମେ ପୂର୍ବ ଜନ୍ମରେ ସ୍ୱାମୀ ମନ୍ତ୍ର ସମୟରେ ଥିଲେ, ତୁମେ ଥିଲେ ସୁତପା, ପିତା ଥିଲେ ସୁତପା ଏବଂ ମା ଥିଲେ କୃଷ୍ଣୀ। ସେମାନେ 10,000 ବର୍ଷ ଧରି ତପସ୍ୟା କରିଥିଲେ ଭଗବାନଙ୍କ ପୁତ୍ର ରୂପରେ ପାଇବା ପାଇଁ। ତେଣୁ ଭଗବାନ ତାଙ୍କ ପୁତ୍ର ରୂପରେ ଆସିଥିଲେ, ଏଇ ବନ୍ଦୀଶାଳାରେ ଯେଉଁ ରୂପରେ ଆସିଥିଲେ ସେଇ ରୂପରେ ଆବିର୍ଭାବ ହୋଇଥିଲେ ଭଗବାନ ତାଙ୍କ ପାଖରେ। ତେଣୁ ସେ ତାଙ୍କୁ କହିଥିଲେ, ଆପଣଙ୍କ ଭଳି ପୁତ୍ର ଆମ ଦରକାର, ଏ ଭଗବାନ ଭଳି ପୁତ୍ର କିଏ ହେବ। ତେଣୁ ଭଗବାନ ନିଜେ ଆସିଲେ। ଏ କହିଲେ ଆଚାର୍ଯ୍ୟମାନେ କୁହନ୍ତି, ଏଇ କଥା ହେବା ପାଇଁ ଟିକେ ଡେରି ହେଇଗଲା, ଭଗବାନ ଟିକେ ଡେରି ହେଇଗଲା, ସେଥିପାଇଁ ଭଗବାନ 3 ଜନ୍ମ ନେବାକୁ ପଡ଼ିଲା। କହିବାର ଉଦ୍ଦେଶ୍ୟ ହେଉଛି, ଯେଉଁମାନେ କିଛି ଦାନ ଦେବା ପାଇଁ ଚିନ୍ତା କରୁଛନ୍ତି, ମନସ୍ଥ କରିଛନ୍ତି, ଆଉ ଯଦି ଡେରି ହେଇଗଲା 3 ଦିନ ଦେବାକୁ ଖାଇବୁ ଦେବାକୁ ପଡ଼ିବ। ତେଣୁ ଭଗବାନ ପ୍ରଥମେ ଆସିଥିଲେ କୃଷ୍ଣଙ୍କର ପୁତ୍ର ରୂପେ, ତାଙ୍କ ନାଁ ଆଣିଥିଲେ କୃଷ୍ଣୀ ଗର୍ଭ, ଯିଏକି ଧ୍ରୁବ ମହାରାଜଙ୍କ ପାଖରେ ଆବିର୍ଭାବ ହୋଇଥିଲେ ଏବଂ ତାଙ୍କୁ ଧ୍ରୁବଲୋକ ପ୍ରଦାନ କରିଥିଲେ। ଏବଂ ଦ୍ୱିତୀୟ ଥର ପାଇଁ ଭଗବାନ ଆସିଲେ ବାମନ ଦେବ ରୂପରେ, ଅଦିତିଙ୍କ ପୁତ୍ର ରୂପରେ, ଏ ଦ୍ୱାଦଶ ଆଦିତ୍ୟ, ଇଏ ହେଉଛି ବାମନ ଦେବ। ଏବଂ ତୃତୀୟ ବାର ଆସିଲେ ସେ ଭଗବାନ କୃଷ୍ଣ ରୂପରେ ଆସିଲେ। ଏସବୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ବିବସ୍ୱା ବିବସ୍ୱାନ ଅର୍ଜୁନ ପୁଷା ତୋଷ୍ଟ, ଏମାନଙ୍କ 12 ଜଣ ଆଦିତ୍ୟ, ଏମାନେ କଶ୍ୟପ ଅଦିତିଙ୍କ ପୁତ୍ର, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିବସ୍ୱାନ, ଯିଏକି ସୂର୍ଯ୍ୟର ଦେବତା, ସୂର୍ଯ୍ୟରେ ଶରୀରରେ ତାଙ୍କ ଯେଉଁମାନେ ଅଛନ୍ତି ତାଙ୍କ ଶରୀରରୁ ଜ୍ୟୋତି ବାହାରୁଛି। ଆମ ବୈଦିକ ଜ୍ଞାନ ଅନୁସାରେ ସୂର୍ଯ୍ୟରେ ଯେଉଁ ଅଛନ୍ତି ଦେବତାମାନେ ସବୁ ଅଛନ୍ତି, ତାଙ୍କ ଶରୀରରେ ଯେମିତି ଜ୍ୟୋତି ବାହାରୁଛି, ଅଗ୍ନି ବାହାରୁଛି, ପ୍ରଭୁପାଳ ମହାରାଜ ଯେଉଁଟା ବୁଝେଇଛନ୍ତି, ଯେଭଳି ଭାବରେ ଆମେ ଦେଖୁଛେ ଭୌତିକ ଜଗତରେ 5ଟି ବସ୍ତୁ ରହିଛି, 5 ମହାଭୂତ ବୋଲି କୁହାଯାଉଛି। କ'ଣ କ'ଣ? ନା ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଆକାଶ କହିଲେ ଶୂନ୍ୟ ନୁହଁ, ଆକାଶ କହିଲେ ପ୍ରଭୁପାଳ ମହାରାଜ କହନ୍ତି ଯେହେତୁ ଇଥର ଗୋଟେ ବସ୍ତୁ, ସେଟା ହେଉଛି ଇଥର। ତେଣୁ ଏହିଭଳି ଭାବରେ ଭୂମିରେ ଆମେ ଦେଖୁଛୁ ଜୀବ ସବୁ, ଆମେ ସବୁ ରହିଛୁ ଭୂମିରେ, କେତେ ପ୍ରକାର ଜୀବ ଅଛନ୍ତି, ଜଳରେ ମଧ୍ୟ 9 ଲକ୍ଷ ପ୍ରକାର ଜୀବ ରହିଛନ୍ତି ଜଳରେ। ସେହିଭଳି ଭାବରେ ଭୂମି, ଜଳ, ଅଗ୍ନି, ଅଗ୍ନିରେ ମଧ୍ୟ ଜୀବ ରହିବେ, ଯଦି ସବୁଠାରୁ ଜୀବ ଜୀବକୁ କୁହାଯାଏ ସର୍ବଗ୍ରହ, ସବୁଠାରୁ ସେ ରହିପାରିବେ, ତାହେଲେ ଅଗ୍ନିରେ କାହିଁ ରହିପାରିବ ନାହିଁ। ତେଣୁ ସୂର୍ଯ୍ୟରେ ମଧ୍ୟ ଜୀବମାନେ ଅଛନ୍ତି ବା ଦେବତାମାନେ ସବୁ ଅଛନ୍ତି। ତେଣୁ ଏଇ ଆମ କହିବାର ଉଦ୍ଦେଶ୍ୟ ଥିଲା, ଭଗବାନ ଯେଉଁ ଜ୍ଞାନ ଦେଲେ, ଭଗବାନ କହୁନାହାନ୍ତି, ଆ ପରେ କହିବେ ଆପଣମାନେ ଶୁଣିବେ, ଭଗବାନ କହୁନାହାନ୍ତି ମୁଁ ଏଇ ପୂର୍ବା ମହାରାଜ ଭାଗବତରେ କହୁଛନ୍ତି, 12,40,000 ବର୍ଷ ପୂର୍ବେ ଜ୍ଞାନ ଦେଇଥିଲେ ଭଗବାନ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ, 12,40,000 ବର୍ଷ ପୂର୍ବେ। ଆମେ ଚିନ୍ତା କରିପାରିବା ନାହିଁ, ଆମର କେତେ ବର୍ଷର ଇତିହାସ ଅଛି, 2,000-3,000 ବର୍ଷ ତଳର କଥା ଅଛି, ସେଇଟା ମଧ୍ୟ କଳ୍ପନା ସବୁ ରହିଛି, ମହାଜ ଭାରତ ସଭ୍ୟତା ଭିତରେ କୁହାଯାଏ ଏତେ ବର୍ଷ ତଳେ ଏତେ ବର୍ଷ ତଳେ ଏଇଭଳିଆ ଫାଇନାଲ୍ ହେଇପାରି ନାହିଁ ଏପର୍ଯ୍ୟନ୍ତ, କିନ୍ତୁ ଆମର ଇତିହାସ ସବୁ ରହିଛି ଏ 12 କୋଟି 4 କୋଟି ବର୍ଷ ପୂର୍ବେ ଏବଂ 12 କୋଟି ବର୍ଷ ପରେ ମଧ୍ୟ କ'ଣ ସବୁ ରହିଛି ଭବିଷ୍ୟତ କଥା ମଧ୍ୟ କୁହାଯାଇଛି, ଇତିହାସ ଅତି ଭବିଷ୍ୟତ କଥା ମଧ୍ୟ ରହିଛି, ପୂର୍ଣ୍ଣ ଜ୍ଞାନ ରହିଛି। ଇଏ ହେଉଛି ବୈଦିକ ଜ୍ଞାନ, ବୈଦିକ ଜ୍ଞାନ। ସେଥିପାଇଁ ଏ ଜ୍ଞାନ ବୁଝିବାକୁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ଆମେ ବୁଝିପାରିବା, ନହେଲେ ନିଜେ ମନକୁ ମନ ବୁଝିପାରିବ ନାହିଁ, ଆମର ସନ୍ଦେହ ହେବ, ବହୁତ ପ୍ରକାର ଇଏ ଆସିବ, କଣ୍ଟ୍ରାଡିକ୍ସନ୍ ସବୁ ରହିଛି, ଆମେ ବୁଝିପାରିବା ନାହିଁ। ଅର୍ଜୁନ ପଚାରିବେ, ତାଙ୍କ ପଚାରିବେ, ଆପଣ ତ ଭଗବାନ ଯେତେବେଳେ ଏ ଜ୍ଞାନ ଦେଉଥିଲେ ମହାଭାରତ ଯୁଦ୍ଧରେ, ମହାଭାରତ ଯୁଦ୍ଧ 2 କୋଟି ସଂଖ୍ୟା ବାଜିଯାଇଛି, ପ୍ରଥମେ କୌରବ ମାଆଙ୍କ ପକ୍ଷରେ ଶଙ୍ଖ ବାଜିଲା, ତାପରେ ପାଣ୍ଡବ ମାଆଙ୍କ ପକ୍ଷରେ ଶଙ୍ଖ ବାଜିଲା, ଏବଂ ଶଙ୍ଖ ଯେତେବେଳେ ବାଜିଗଲା ସେତେବେଳେ ଅର୍ଜୁନ କହିଲେ ସେନେବରୁ ଉଭୟ ମଧ୍ୟ ରତନ ସ୍ଥାପନ ବଞ୍ଚିତ, ଯୁଦ୍ଧ ଆରମ୍ଭ ହେଇଥିବା କଥା, କିନ୍ତୁ ଭଗବାନ ଚାହାନ୍ତି ନାହିଁ ଯୁଦ୍ଧ, ଅର୍ଜୁନ ଯୁଦ୍ଧ କରନ୍ତୁ, ଭଗବାନ ଚାହାନ୍ତି ଏହି ଅବସରରେ ଭଗବତ ଗୀତାର ଜ୍ଞାନ ଦେବ ଭଗବାନ। ଯେମିତି ଭଗବାନ କହିଲେ ଯଦା ଯଦା ହି ଧର୍ମସ୍ୟ, ଭଗବାନ ପ୍ରତିଯୋଗରେ ଆସିକରି 3ଟି କାର୍ଯ୍ୟ କରନ୍ତି, ହରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃଟା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଭଗବାନ ଧର୍ମ ସ୍ଥାପନ କରିବେ, ଯେଉଁମାନେ ଅସାଧୁ ବ୍ୟକ୍ତି ରହିଛନ୍ତି ତାଙ୍କୁ ବିନାଶ କରିବେ, ମୁଖ୍ୟ କାର୍ଯ୍ୟ ହେଉଛି ଭଗବାନଙ୍କର ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ଆଜି ଏଇ ଯେ ଭଗବାନ କଥା ଶୁଣୁଛନ୍ତି ସାଧୁମାନେ ସେଟା ଆନନ୍ଦିତ ହେବେ, ଏବଂ ଅସାଧୁମାନେ ଯେ ଭଗବାନ ମାନନ୍ତି ନାହିଁ ଭଗବାନ ତାଙ୍କୁ ହତ୍ୟା କରିବେ। ଏଭଳି ଭାବରେ ଭଗବାନ ଚାହାନ୍ତି, ଭଗବାନ ପ୍ରାଣ ରହିଛି, ଆମେ ବହୁତ ପ୍ରକାର ପ୍ଲାନ୍ କରୁଛେ କିନ୍ତୁ ଆମର ପ୍ଲାନ୍ ସକ୍ସେସ୍ ନ ହୋଇପାରେ, କାରଣ ଭଗବାନଙ୍କ ପ୍ଲାନ୍ ଯଦି ବିରୋଧ କରିବ ଆମର ପ୍ଲାନ୍, ତାହେଲେ ସେଇଟା ସକ୍ସେସ୍ ହେବ ନାହିଁ। ଭଗବାନ ଯାହା ଚାହିଁଛନ୍ତି ସେ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମେ ସକ୍ସେସ୍ ପାଇବା। ତେଣୁ ଭଗବାନ ଚାହାନ୍ତି ଏ ଜ୍ଞାନଟା ଦେବେ, ସେତେବେଳେ ଭଗବାନଙ୍କ ବୟସ ହୋଇଥିଲା 90 ବର୍ଷ, ପାଖାପାଖି 90 ବର୍ଷ, ଏବଂ ଅର୍ଜୁନ ମଧ୍ୟ ସମବୟସ୍କ। ତେଣୁ ଆ ପରେ ଆପଣମାନେ ଶୁଣିବେ ଅର୍ଜୁନ ପଚାରିବେ ପରମ ବିଭସ୍ତ, ପରମ ଜନ୍ମ ଆପଣଙ୍କର ପରମ ଜନ୍ମ ବିଭସ୍ତ, ଅପରମ ଭଗବତ ଜନ୍ମ, ପରମ ଜନ୍ମ ବିଭସ୍ତ ପ୍ରଥମ ବିଜାନିଆ ତମାଦ ପ୍ରତଭାନି କି, ଆପଣଙ୍କ ଜନ୍ମ ତ ଏବେ ହେଇଛି, ମୋ ବୟସ ଆପଣ ଆଉ 2 ବର୍ଷ ତ ଏତେ ବର୍ଷ ତଳର କଥା କେମିତି ଆପଣ କହିବେ, ତାର ଉତ୍ତର ଦେବେ ଭଗବାନ, ଆପଣମାନେ ଶୁଣିବେ ଏଇଟା। ଇଏ ହେଉଛି ଭଗବାନ କହୁଛନ୍ତି ଏଇ ଯେଉଁ ଜ୍ଞାନ ଦେଲି, ସେ ଜ୍ଞାନ ଏତେ ବର୍ଷ ତଳେ ଦେଇଥିଲି, ଆ ଭିତରେ ମୋର ଟିକେ ଅଧିକ ଜ୍ଞାନ ହେଇଯାଇଛି, ଆଉ ମୁଁ ଟିକେ ଅଲଗା କରିଦେଉଛି ତା ନୁହଁ। ଆଉ ପରେ କହିବି ଭଗବାନ ସଏବାୟମ ମାୟାତେଜ୍ୟ ଯୋଗ ପ୍ରକ୍ତ ପ୍ରାଧାନ ଭକ୍ତ ଶୂନ୍ୟ ସକାଶେତି ରହସ୍ୟ ଏତେ ଦୁର୍ତ୍ତମ, ସେଇ ଜ୍ଞାନ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ 12 କୋଟି ବର୍ଷ ପୂର୍ବେ, 4 ଲକ୍ଷ ବର୍ଷ ପୂର୍ବେ, 12 କୋଟି 4 ଲକ୍ଷ ବର୍ଷ ପୂର୍ବେ, ସେଇ ଜ୍ଞାନ ଦେଉଛନ୍ତି ସଏବାୟମ, ପୁରାତନ ଜ୍ଞାନ ଦେଉଛନ୍ତି। ଆମର ଯେଉଁ କ'ଣ ନୂତନ ଜ୍ଞାନ ଯେଉଁ ପ୍ରାପ୍ତ ହେଉଛି, ଆମେ କହିବା ସବୁ ଭୁଲ ଥିଲା ସବୁ କରେକ୍ସନ୍ ହେଇକା ଯାଉଛି, ଆମେଣ୍ଡମେଣ୍ଟ ହେଉଛି, ବିଭିନ୍ନ ପ୍ରକାର ଆମେଣ୍ଡମେଣ୍ଟ ଚାଲିଛି। ତେଣୁ ଭଗବତ ଗୀତାର ଜ୍ଞାନ ଯଦି ଆମେ ପରିବର୍ତ୍ତନ କରିବା ତାହେଲେ ନଷ୍ଟ ହୋଇଯିବ, ଏଇ ଆସିବ ଏଇ ଅଧ୍ୟାୟରେ ଆସିବ, ଭଗବାନ କହିବା ପରେ କହିବେ ଶହେ ସକାଳ ମମତା ଯୋଗୁଁ ନଷ୍ଟ କରାଦେବ। ଏଇ ଜ୍ଞାନ ଆସୁଛି ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି ଜ୍ଞାନ, ଆମେ ଯଦି ଗୁରୁଙ୍କ ଠାରୁ ଯେଉଁ ଜ୍ଞାନ ପ୍ରାପ୍ତ ହେଇଛେ ଆମେ ଚିନ୍ତା କରିବା ଗୁରୁ ଆମକୁ ଏତେ ଗୁରୁ ପୁରୁଣା ଲୋକ ସେ ଯାହା କହିଥିଲେ ବର୍ତ୍ତମାନ ମଡ଼ର୍ନ ଯୁଗ ହେଇଗଲା ଆଉ ନୂଆ କରି ଦେବା ତାହେଲେ ସେଠି ନଷ୍ଟ ହେଇଯିବ, ସେ ଜ୍ଞାନରେ ନଷ୍ଟ ହେଇଯିବ, ଭଗବାନ କହିବେ ଏଇଟା ଏ କଥା। ତେଣୁ ଏ ଜ୍ଞାନରେ ପରିବର୍ତ୍ତନ ନାହିଁ, ଯେଉଁଠି ପରିବର୍ତ୍ତନ ଦେଖିବା ସେଇଟା ହେଉଛି ଭୌତିକ, ଅତି ଯେତେ ଭୌତିକ ବସ୍ତୁ ରହିଛି 6ଟି ମୁଖା ପରିବର୍ତ୍ତନ ରହିଛି ତାଙ୍କର, ଜନ୍ମ ହେଉଛନ୍ତି ତାଙ୍କର ବୃଦ୍ଧି ଲାଭ କରୁଛନ୍ତି, କିଛି କାଳ ସ୍ଥିତି ରହୁଛି, ତାପରେ ସେମାନେ ବଂଶ ବିସ୍ତାର କରୁଛନ୍ତି, ତାପରେ କ୍ଷୟ ହେଉଛି ଏବଂ ଅନ୍ତିମରେ ମୃତ୍ୟୁ ବା ନଷ୍ଟ ହୋଇଯାଉଛନ୍ତି। ଏ ଭୌତିକ ଜାଗତ ହେଉଛି ଏଇଭଳି ଭାବ 6ଟି ବିକାର ରହିଛି, ପରମାର୍ଥିକ ବସ୍ତୁ ବା ଚିତ୍ ବସ୍ତୁରେ ବିକାର ନାହିଁ। ଆମ ବିଷୟରେ କହିବା ଯେ ଆମେ ହେଉଛି ପ୍ରକୃତରେ ଚିତ୍ ବସ୍ତୁ, ଏ ଶରୀର ହେଉଛି ଭୌତିକ ବସ୍ତୁ, ଆମେ ଏ ଶରୀରଠାରୁ ଭିନ୍ନ, ଏ ଜ୍ଞାନ ପ୍ରଥମେ ଭଗବାନ ଦେଲେ 2ଅଧ୍ୟାୟରେ, ଆମେ ହେଉଛେ ଚିତ୍ ବସ୍ତୁ, ନିତ୍ୟ ଶାଶ୍ୱତ ହିଁ ପୁରାଣ, ନିତ୍ୟ ନିତ୍ୟ ଏବଂ ଶାଶ୍ୱତ କହିଲେ ସବୁବେଳ ପାଇଁ ରହିଛେ। ତା ଭିତରେ ତଫାତ ହେଉଛି ନିତ୍ୟ କହିଲେ ବୁଦ୍ଧି ପ୍ରତିଷ୍ଠିତ, ଆମର ଯେଉଁ ଆତ୍ମାର ଯେଉଁ ଆକାର ରହିଛି ସେଇଟା ହେଉଛି କେଶର ଅଗ୍ରଭାଗ। କେଶର ଅଗ୍ରଭାଗ କେତେ ସୂକ୍ଷ୍ମ, ତାର ଦଶ ହଜାର ଭାଗରୁ ଭାଗ ହେଉଛି ଆତ୍ମାର ଆକାର, ଏବଂ ସେଇଟା ସବୁବେଳ ପାଇଁ ରହିଛି। ଏବେ ନୁହଁ କୋଟି କୋଟି ବର୍ଷ ପୂର୍ବେ ସେ ଆବିର୍ଭାବ ହେଲା, ନା ସବୁବେଳ ପାଇଁ ସନାତନ ନିତ୍ୟ କହିଲେ ସବୁବେଳ ପାଇଁ ରହିଛି। କିନ୍ତୁ ବୃଦ୍ଧି ପ୍ରତିଷେଧ, ବୃଦ୍ଧି ପ୍ରତିଷେଧ କହିଲେ ସେ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀକୃଷ୍ଣ ବଳରାମ ବୃଦ୍ଧି ପ୍ରତିଷେଧ କହିଲେ ଏତେ ବର୍ଷ ହେଇଗଲାଣି ଆମେ ଅଛେ, ଆମର ଆକାର ଟିକେ ବଢ଼ିଯାଇଥିବ ନା। ଏଣୁ ଶାଶ୍ୱତ କହିଲେ ସୁଦର୍ଶନ ତାଙ୍କ ପ୍ରାକ୍ଟିକାର କହିଛନ୍ତି, ଶାଶ୍ୱତ କହିଲେ ଏତେ ବର୍ଷ ହେଲା ଆମେ ଅଛେ, ଆମର ଏଇ ଯେଉଁ ଜଳ ଉୟରାଣ ପିଅ ଯେଉଁ କଥା କୁହନ୍ତି ଆଉ ଟିକେ ସୂକ୍ଷ୍ମ ହେଇଗଲା ନା। ବୃଦ୍ଧି ପ୍ରତିଶୋଧ କରାଯାଇଛି, କ୍ଷୟ ପ୍ରତିଶୋଧ କରାଯାଇଛି, ଆମ ଯେଉଁ ଆକାର ରହିଛି ଶାଶ୍ୱତ ଭାବ ସେ ଆକାର ରହିଛି, ଆମର ସବୁବେଳ ପାଇଁ ରହିଛେ, ଆମେ ସେଇଭଳି ଭାବରେ ରହିଛେ, ଏ ଶରୀର ଗ୍ରହଣ କରି ଚାଲିଛେ। ଏଇ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଲେ ଏ ଶରୀର ଯେଉଁ ପରିବର୍ତ୍ତନ ହେଉଛି ସେଇଟା ବନ୍ଦ ହେବ, ଆମେ ଗୋଟେ ଚିତ୍ ଶରୀର ପ୍ରାପ୍ତ ହେବା। ସମସ୍ତଙ୍କର ଗୋଟେ ଗୋଟେ ଚିତ୍ ଶରୀର ରହିଛି, ଭଗବାନଙ୍କ ଶରୀର ଆମେ ସମସ୍ତେ ଖୁଜେ ଆନନ୍ଦ ଚିନ୍ମୟର ସହ ଭଗବାନଙ୍କ ଆନନ୍ଦ ଚିନ୍ମୟ ଚତୁର୍ଜଳ ବିଗ୍ରହ ସହ ଭଗବାନଙ୍କର ଶରୀର ଯେଉଁ ରହୁଛି କ'ଣ କିଭଳି ଭାବେ ନା ସଚ୍ଚିଦାନନ୍ଦ ସତ୍ କହିଲେ ସବୁବେଳ ପାଇଁ ରହିଛନ୍ତି ସିଏ, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ, ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର। ତେଣୁ ଆମ ସମସ୍ତଙ୍କର ସେଇଭଳି ଭାବରେ ଗୋଟେ ଶରୀର ରହିଛି। ଏ ଭଗବତ ଗୀତା ଶ୍ରବଣ କରି ଶାସ୍ତ୍ର ଶ୍ରବଣ କରି ଭଗବାନଙ୍କ ପୂଜା ସେବାରେ ନିଯୁକ୍ତ ରହିଲେ ଆମେ ଏ ବନ୍ଧନରୁ ମୁକ୍ତ ହେବା। ଏ ଭୌତିକ ଜଗତ ଗୋଟେ ଜେଲ୍ ଦଣ୍ଡ ଭଳି ଆମେ ଦଣ୍ଡଭୋଗ କରୁଛେ, ଏ ଦଣ୍ଡରୁ ମୁକ୍ତ ହେବା ଏବଂ ଆମର ଯେଉଁ ଚିତ୍ ଶରୀର ରହିଛି ସେ ଚିତ୍ ଶରୀର ପ୍ରାପ୍ତ ହେବା। ତେଣୁ ସେଇଟା ପୂର୍ଣ୍ଣ ଜ୍ଞାନ ହୁଏ, ପୂର୍ଣ୍ଣ ଆନନ୍ଦ ହୁଏ। ଭଗବାନଙ୍କ ଶରୀର ଭଳି ଆମର ଗୋଟେ ଶରୀର ରହିଛି, ସମସ୍ତେ ଜୀବ ଖାଲି ମନୁଷ୍ୟମାନଙ୍କର ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି। ଆପଣ ଦେଖିବେ ଯେଉଁଭଳି ଭାବରେ ଭଗବାନଙ୍କ ଗୋଟେ ଲୀଳା ହେଇଥିଲା, ଭଗବାନ ଯେଉଁ ତିନି ବର୍ଷ ରହିଥିଲେ ମା ଯଶୋଦା ତାଙ୍କୁ ଆଣିଥିଲେ ରାମଙ୍କ ଲୀଳା ଆନନ୍ଦ ରୂପମ ଭଗବାନ ତିନି ବର୍ଷ ଲୀଳାଟି ହେଇଥିଲେ ମା ଦଶରଥ ତାଙ୍କୁ ବାନ୍ଧିଥିଲେ ରାମଙ୍କ ଲୀଳା। ସେଇ ସମୟରେ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନଙ୍କୁ ବାନ୍ଧି ଦେଇଥିଲେ ତାଙ୍କୁ ଉଡ଼ୁଖଳରେ, ମା ଚାଲିଗଲା ପରେ ଭଗବାନ ସେ ଆଣ୍ଠି ଆଣ୍ଠିକି ଯାଇକିରି ବିରାଟ ବିରାଟ ଯଦି ବୃକ୍ଷ ରହିଛି ଭାଗବତ ଦଶମ ସ୍କନ୍ଧ ନବମ ଅଧ୍ୟାୟ ଏବଂ ଦଶମ ଅଧ୍ୟାୟରେ ଏହି କଥାଟି ବର୍ଣ୍ଣନା କରାଯାଇଛି। ଅର୍ଜୁନ ବୃକ୍ଷ ବୋଲି କୁହାଯାଏ, ଜାମଳାର୍ଜୁନ ବୃକ୍ଷ, ଭଗବାନ ତା ଭିତରେ ପ୍ରବେଶ କରିକିରି ସେ ଯେଉଁ ଘଣ୍ଟି ଭଗବାନଙ୍କୁ ମା ବାନ୍ଧିଲେ, ଯେତେ ଥର ବାନ୍ଧିଲେ ସବୁ ଦୁଇ ଆଙ୍କ କମିଯାଉଛି, ଏ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖାଉଛନ୍ତି। ଏଇଭଳି ଭାବରେ ସେ ଯେଉଁ ଦୌଡ଼ିରେ କେତେ ଶକ୍ତି ରହିଛି ଏବଂ ସେ ଉଦୁଫଳରେ ମଧ୍ୟ କେତେ ଶକ୍ତି ରହିଛି, କିନ୍ତୁ ଭଗବାନ ଟିକେ ଟାଣିଦେଲେ ବିରାଟ ବିରାଟ ବୃକ୍ଷ ଉପୁଡ଼ିଗଲା, ଯାହାକୁ ଦଶ ହଜାର ହାତୀ ଲାଗିଲେ ମଧ୍ୟ ଉପାଡ଼ି ପାରିନଥାନ୍ତି ସେ ଦୁଇଟି ଉପୁଡ଼ି ପଡ଼ିଲା। ଏବଂ ଏମାନେ ହେଉଛନ୍ତି ପ୍ରକୃତ ନଳକୁବର ଏବଂ ମଣିଦ୍ୱୀପ, ଯିଏକି କୁବେରଙ୍କର ଦୁଇ ପୁତ୍ର। କୁବେର ହେଉଛନ୍ତି ବିତେଶ ଦକ୍ଷ ରାକ୍ଷସ, ଭଗବତ ଗୀତା ଦଶମ ଅଧ୍ୟାୟ କହିଛନ୍ତି ଭଗବାନ ଜଣେ ବିଭୂତି, ଏ ଦେବତାମାନଙ୍କର ବା ଅସୁର ରାକ୍ଷସମାନଙ୍କର ସେ ହେଉଛନ୍ତି ଧନପତି ବା ବିତେଶ। ତେଣୁ ତାଙ୍କର ଦୁଇ ପୁତ୍ର ଏ ହେଉଛନ୍ତି ନଳକୁବର ଏବଂ ମଣିଦ୍ୱୀପ ଅଭିଶପ୍ତ ହୋଇଥିଲେ, ଏ ବହୁତ ବଡ଼ କଥା ରହିଛି ଆମେ କହିବା ନାହିଁ। ନାରଦମୁନି ତାଙ୍କୁ ଅଭିଶାପ ଦେଇଥିଲେ, ତାଙ୍କୁ କୃପା କରିଥିଲେ, ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନଙ୍କୁ କୁଆଡ଼େ ଟାଣିଦେଲେ ସେ ବୃକ୍ଷ ଉପରି ପଡ଼ିଲା। ସେହି ସମୟରେ ସେମାନେ ତାଙ୍କର ସେ ଯେଉଁ ଶରୀର ରହିଛି ଶରୀର ପ୍ରାପ୍ତ ହେଇଗଲେ, ସେ ଶରୀର ପ୍ରାପ୍ତ ହେଇକି ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଭାଗବତ ଦଶମ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ସେ ଶରୀର ପ୍ରାପ୍ତ ହେବା ପାଇଁ ତାଙ୍କୁ କେଉଁଠି ଟେଲର ପାଖକୁ ଯିବାକୁ ପଡ଼ିଲା ନାହିଁ, ବା ପାପ ଦେବାକୁ ପଡ଼ିଲା ନାହିଁ, ବା ତିଆରି କରିବାକୁ ଯୋଗାଡ଼ ମାଟେରିଆଲ ଯୋଗାଡ଼ କରିକି ଆଣିବାକୁ ପଡ଼ିଲା ନାହିଁ। ଇମିଡ଼ିଏଟ୍ ସେ ଶରୀର ପ୍ରାପ୍ତ ହେଇଗଲେ। ଦଶମ ସଂ ଦଶମ ଅଧ୍ୟାୟ ଆପଣ ଦେଖିବେ ସେଇଟା ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଆମେ ଯେତେବେଳେ ମଧ୍ୟ ଅବସ୍ଥାରେ ମୃତ ହେବା, ଆମେ ସେହିଭଳିଆ ଶରୀର ପ୍ରାପ୍ତ ହେବା। ବିଭିନ୍ନ ପ୍ରକାର ଶରୀର ରହିଛି, ତେଣୁ ସୂର୍ଯ୍ୟଲୋକରେ ଯେଉଁମାନେ ଶରୀର ପ୍ରାପ୍ତ ହେଉଛନ୍ତି ତାଙ୍କ ଶରୀରରେ ଅଗ୍ନିର ପରିମାଣ ଅଧିକ ରହିଛି, କାରଣ ଶରୀର ଜ୍ୟୋତି ବାହାରୁଛି। ଅଗ୍ନି ଜ୍ୟୋତି ସୂର୍ଯ୍ୟର ସମସ୍ତ ପର୍ବାତ୍ମାର ଦାବାଟ କହିଛନ୍ତି ରାଧା ସମସ୍ତ ସୂର୍ଯ୍ୟ ମୂର୍ତ୍ତି ଆସି ସତେ ସମସ୍ତ ଗ୍ରହ ମାନ ଗୋଟେ ରାଧା ହେଉଛନ୍ତି ସୂର୍ଯ୍ୟ ଦେବତା। ଏଇ ସୂର୍ଯ୍ୟ ଦେବତାଙ୍କୁ ଭଗବାନ ଏଇ ଜ୍ଞାନଟି ଦେଇଥିଲେ, ଏବଂ ଭଗବାନ କହୁନାହାନ୍ତି ଏତେ ବର୍ଷ ତଳେ ମୁଁ ଦେଇଥିଲି, ଆଉ ବର୍ତ୍ତମାନ ମୋର ଟିକେ ଜ୍ଞାନ ଅଧିକ ହେଇଯାଇଛି ତେଣୁ ମୁଁ ପରିବର୍ତ୍ତନ କରି ଦେଉଛନ୍ତି ଦେଉଛି ସେଇ ଜ୍ଞାନ ସହେବ, ଆଉ କିଛି ନୂଆ କିଛି ଦେଉନାହିଁ। ଏହା ତ ଯୋଗ ପ୍ରତ୍ୟ ପୁରାତନ, ସେଇ ପୁରାତନ ଜ୍ଞାନରେ ମୁଁ ଦେଉଛି ଏତେରୁ ଏ ଜ୍ଞାନ ଇଏ ହେଉଛି ଏଇଭଳି ଭାବରେ ଆମେ ଜାଣିବା ଦିବ୍ୟ ଭଗବାନଙ୍କ ସବୁ ହେଉଛି ଦିବ୍ୟ, ଭୌତିକ କିଛି ନୁହଁ। ଜ୍ଞାନ କାରଣ ତୁମେ ଦିବ୍ୟ ଭୌତିକ ନୁହଁ, ପରିବର୍ତ୍ତନ ହେବ ନାହିଁ, ପରିବର୍ତ୍ତନ ହେଇଗଲେ ନଷ୍ଟ ହେଇଯିବ, ତାର ଜ୍ଞାନ ରହିବ ନାହିଁ। ମନ ମନ ଇଚ୍ଛା ବହୁ ବିଚାରେ ବହୁତ ପ୍ରକାର ଭାଷ୍ୟ ରହିଛି, କିନ୍ତୁ ଭଗବାନ ଯେଉଁ ଜ୍ଞାନ ଦେଉଛନ୍ତି ସେ ତାଙ୍କୁ ପରିବର୍ତ୍ତନ କରି ଦେଉଛନ୍ତି, ବୁଝିପାରିବେ ନାହିଁ। ସୂର୍ଯ୍ୟରେ ଯଦି ଜୀବନ ଅଛି କିଏ ବୁଝିବ ସେଇଟା? ବୈଜ୍ଞାନିକମାନେ ବୁଝିବେ? ବୈଜ୍ଞାନିକମାନେ ବୁଝିପାରିବେ ନାହିଁ, ସେମାନଙ୍କ ସବୁ କଳ୍ପନା ଜିନିଷ, କିନ୍ତୁ ସୂର୍ଯ୍ୟରେ ଜୀବନ ଅଛି, ଭଗବାନ କ'ଣ କଳ୍ପନା ଜିନିଷ କହିବେ ନା କ'ଣ? ଭଗବାନ ସବୁ କଳ୍ପନା ଜିନିଷ କରିବା ପାଇଁ ଲେଖିବା ପାଇଁ ମୁନି ଋଷିମାନେ ସବୁ ସଂସାର ପ୍ରସାର ତ୍ୟାଗ କରି ଯାଇକି ଜଙ୍ଗଲରେ ତପସ୍ୟା କରି ରଚନା କରୁଥିଲେ କଳ୍ପନାକୁ ଲେଖିବା ପାଇଁ? ତେଣୁ ଏଇଟା ବୁଝି ହେବ ନାହିଁ। ଆମେ ବୈଜ୍ଞାନିକମାନଙ୍କର ଭୌତିକ ଜ୍ଞାନୀ ଲୋକମାନଙ୍କର ଯଦି ଆଶ୍ରୟ ଗ୍ରହଣ କରିବା ତାହେଲେ ଏଇଟା ବୁଝିପାରିବା ନାହିଁ। ତେଣୁ ଆମର କହିଲେ ଯାଅ ଭାଗବତ ବୈଷ୍ଣବେ ଭକ୍ତମାନଙ୍କ ଠାରୁ ମଧ୍ୟ ବୁଝିପାରିବ ନାହିଁ। ତେଣୁ ଆମର ଜଣେ ଆଚାର୍ଯ୍ୟ ସନାତନ ଗୋସ୍ୱାମୀ ସେ କହୁଛନ୍ତି ଯେ ଭଗବାନ କଥା ଯଦିଓ ପବିତ୍ର କଥା କିନ୍ତୁ ଶ୍ରବଣ ନୈବ କର୍ତ୍ତବ୍ୟ, ସର୍ବୋତ୍ତିଷ୍ଟ ଯଥା କୟ ଅବୈଷ୍ଣବ ମୁଖ ଜ୍ଞାନ ପୂତ ମରି କଥା ଅମୃତ। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ଏବଂ ବୈଷ୍ଣବ ନୁହନ୍ତି ସେମାନଙ୍କ ମୁଖରୁ ଭଗବାନ କଥା ଶୁଣିବା କଥା ନୁହଁ, କାହିଁକି ନା ସର୍ବୋତ୍ତିଷ୍ଟ ଯଥା କୟ। ଯେଉଁଭଳି ଭାବରେ କ୍ଷୀରକୁ ଯଦି ସାପ ଯଦି ମୁହଁ ମାରିଦେଲା ତାହେଲେ ସେଇଟା ବିଷରେ ପରିଣତ ହେଇଯିବ, ଆଉ ସେ ଅମୃତ ରହିବ ନାହିଁ। ତେଣୁ ଇଏ ବୁଝିବା ପାଇଁ ହେଲେ ଇଏ ହେଉଛି ଅଧିକ ଜ୍ଞାନ, ଭୌତିକ ଜଗତରେ ଯେଉଁ ଜ୍ଞାନ ଦ୍ୱୈତ ଜ୍ଞାନ। ଦ୍ୱୈତ ଜ୍ଞାନ କହିଲେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ସହିତ ସମ୍ବନ୍ଧିତ କଲେ ଆମେ ବୁଝିପାରିବା, ଯେମିତି ହସ ହସ ବୁଝିବା ପାଇଁ ହେଲେ ଲୁହ କାନ୍ଦକୁ ବୁଝିଲେ ଆମେ ହସ ବୁଝିବା ନା ବୁଝିପାରିବା ନାହିଁ। ଆବସଲ୍ୟୁଟ୍ ଜିତ ଜଗତରେ ସବୁକିଛି ହେଉଛି ଆବସଲ୍ୟୁଟ୍, ପ୍ରଭୁପାଦ ମହାରାଜ ଅଭ୍ୟ ଜ୍ଞାନ ପ୍ରଭୁପାଦ ମହାରାଜ ଟ୍ରାନ୍ସଲେଟ୍ କରିଛନ୍ତି ଆବସଲ୍ୟୁଟ୍ ନଲେଜ୍। ଅଧ୍ୟ ଜ୍ଞାନ ବୁଝିବା ପାଇଁ ହେଲେ ଯେଉଁମାନେ ଅଧ୍ୟ ଜ୍ଞାନ ଜାଣିଛନ୍ତି ସେମାନେ କହିପାରିବେ, ଦ୍ୱୈତ ଜ୍ଞାନ ବାଲା କହିପାରିବେ ନାହିଁ। ତେଣୁ ଏହି ଅଧ୍ୟାୟରେ ଭଗବାନ କହିବେ ତାର ବିଧି ପାଣି କାହାଦେନ ରିପ୍ଲେସମେଣ୍ଟ ସେବୟା ଉପଦେଖନ୍ତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଯେଉଁମାନେ ଖାଲି ଜ୍ଞାନୀ ଅଛନ୍ତି ସେମାନେ ଗୁରୁ ହେଇପାରିବେ ନାହିଁ, ଯେଉଁମାନେ ତତ୍ତ୍ୱ ଦର୍ଶନ କରିଛନ୍ତି ଭଗବାନ ଉପଲବ୍ଧି କରିଛନ୍ତି ସେଇମାନେ ଏଇଟାକୁ କହିପାରିବେ ବା ବୁଝିପାରିବେ। ତେଣୁ ତାଙ୍କର ସମୟରେ ଗଲେ ତାଙ୍କୁ ସେବା କରି ତାଙ୍କୁ ପ୍ରଶ୍ନ ପଚାରିଲେ ଆମେ କଥା ବୁଝିପାରିବା। ତେଣୁ ସୂର୍ଯ୍ୟର ଯେ ଜୀବନ ଅଛି ଏଇଠି ପ୍ରମାଣ, କିନ୍ତୁ ବୈଜ୍ଞାନିକମାନେ ଏଇଟା ବୁଝିପାରିବେ ନାହିଁ, କାରଣ ସେମାନେ ଭାବୁଛନ୍ତି ଜ୍ୱଳନ୍ତ ପିଣ୍ଡ। ତେଣୁ ଏହା ବିବର୍ଷିତ ଯୋଗ ପ୍ରତ୍ୟବାନ ହେବ ବ୍ୟୟମ ଯେଉଁଟା ଅବ୍ୟୟ ଜ୍ଞାନ ସବୁବେଳ ପାଇଁ ରହିଛି ଜ୍ଞାନ ଭଗବାନ ଯେ ଏବେ ଆସିଲେ ଏ ଜ୍ଞାନ ଦେଲେ ତା ମୁହଁରେ ସବୁବେଳ ପାଇଁ ରହିଛି ଜ୍ଞାନ ଆମର ବେଦ ଯେଉଁ ରହିଛି ବେଦଟା କୁହାଯାଏ ଅପୌରୁଷେୟ ବେଦକୁ କୌଣସି ବ୍ୟକ୍ତି ରଚନା କରିନାହାନ୍ତି ଭଗବାନ ବିଶ୍ୱାସ ଯାହା କହୁଛନ୍ତି ଭଗବାନ ଭଗବାନଙ୍କୁ ସବୁ ଅଙ୍ଗ ସବୁ କାର୍ଯ୍ୟ କରିପାରିବେ ତେଣୁ ଆମର ଉପନିଷଦ ବର୍ଣ୍ଣନା କରାଯାଇଛି ଅଶ୍ୟ ମହତ ଭୂତସ୍ୟ ବିଶ୍ୱସିତ ବେଦ ଋଗ୍ବେଦ ତମ ବେଦ ଯଜୁର୍ବେଦ ଭଗବାନଙ୍କର ବିଶ୍ୱାସ ବେଦ ଯାହା ଦେଉଛନ୍ତି ବେଦର ଗୋଟିଏ ନାମ ହେଉଛି ସ୍ତୁତି କାହିଁକିନା ସବୁ ମନେ ରଖୁଥିଲେ ସତ୍ୟ ତ୍ରେତା ଦ୍ୱାପର ଯୁଗରେ ଏତେ ପ୍ରକାର ଥିଲା ଆମର ସ୍ମୃତି ଶକ୍ତି କେବଳ ଶୁଣିକିରି ମନେ ରଖୁଥିଲେ ତେଣୁ ବେଦର ଗୋଟିଏ ନାମ ହେଉଛି ସ୍ତୁତି କିନ୍ତୁ ଆସ୍ତେ ଆସ୍ତେ ସବୁ କମି କମିଟା ଯାଉଛି ତେଣୁ ଆଜିର କଥା ଆମକୁ କାଲି ମନେ ରହୁନାହିଁ ସ୍ମୃତି ଶକ୍ତି ଏତେ କମିଯିବ ସବୁ କମିଯିବ ପ୍ରତିଦିନ କମୁଛି ତେଣୁ ଭଗବାନଙ୍କ ଦିନ ଅବତାର ଆସିଲେ ବ୍ୟାସ ଯେ କେଉଁ ଲିପିବଦ୍ଧ କଲେ ବେଦକୁ କିନ୍ତୁ ଲିପିବଦ୍ଧ କଲେ ତେଣୁ ସବୁବେଳେ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରୁଛନ୍ତି ବହୁତ ଜାଗାରେ ସୃଷ୍ଟି ହେଉଛି ସେତେବେଳେ ଏ ବେଦ ଆସୁଛନ୍ତି ଭଗବାନ ଯେତେବେଳେ ବହୁତ ଜାଗାରେ ସୃଷ୍ଟି କରୁଛନ୍ତି ସେ ସମୟରେ ବେଦ ମଧ୍ୟ ସୃଷ୍ଟି କରୁଛନ୍ତି କିନ୍ତୁ ବେଦ ସମସ୍ତେ ବୁଝିପାରିବେ ନାହିଁ ତେଣୁ ଇଏ ହେଉଛି ସ୍ମୃତି ତାପରେ ପୁଣି ତାଙ୍କ ସେ ଅନୁସାରେ ସ୍ମୃତି ଶାସ୍ତ୍ର ରଚନା କରାଗଲା ଏ ମହାଭାରତର ସ୍ମୃତି ଶାସ୍ତ୍ର ବୋଲି କୁହାଯାଉଛି ସ୍ମୃତି ଅନୁସାରେ ଏସବୁ କଥା ରହିଛି ସ୍ମୃତି ଶାସ୍ତ୍ରରେ କୁହାଯାଏ ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ମକ ବିଧି ବିନା ଐକାନ୍ତିକ ହରେ ଭକ୍ତି ଉତ୍ପାଦ ଏବଂ କଳ୍ପତେ ଶ୍ରୁତି ସ୍ମୃତି ଏବଂ ପୁରାଣ ଇତିହାସ ଇତ୍ୟାଦି ଏଇଟାକୁ ଯେଉଁମାନେ ଜାଣିନାହାନ୍ତି ସେମାନେ ଯେଉଁ ଭକ୍ତି ଆଚରଣ କରୁଛନ୍ତି ପ୍ରଚାର କରୁଛନ୍ତି ସେ ଉତ୍ପାଦ ସୃଷ୍ଟି କରୁଛନ୍ତି ସମାଜରେ ଆଜିର ସମାଜରେ କେତେ ପ୍ରକାର ଉତ୍ପାଦ ହେଉଛି ଧର୍ମ ନାମରେ ତେଣୁ ଏ ଯେଉଁ ଜ୍ଞାନ ଭଗବାନ ଦେଲେ ସୂର୍ଯ୍ୟ ଦେବତା ବିଭୂଷଣ ଦେଲେ କାହିଁକି ନା ଏମାନେ ହେଉଛନ୍ତି ମୁଖ୍ୟ ସୂର୍ଯ୍ୟ ଦେବତା ବିଭୂଷଣ ଠାରୁ ଯେଉଁ ଆସିଛନ୍ତି ଏ ସୂର୍ଯ୍ୟ ବଂଶ ବିଭୂଷଣ ଠାରୁ ସୂର୍ଯ୍ୟ ଦେବତା ବିଭୂଷଣ ଠାରୁ ଏ ବଂଶ ଆସିଛନ୍ତି କ୍ଷତ୍ରିୟ ବଂଶ ଏମାନେ ଏମାନଙ୍କର ମାନେ ସୂର୍ଯ୍ୟ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଦୁଇଟି ପ୍ରସିଦ୍ଧ କ୍ଷତ୍ରିୟ ବଂଶ ରହିଛି ଗୋଟିଏ ହେଉଛି ସୂର୍ଯ୍ୟ ବଂଶ ଆଉ ଗୋଟିଏ ହେଉଛି ଚନ୍ଦ୍ର ବଂଶ ସୂର୍ଯ୍ୟ ବଂଶରେ ଆସିଲେ ଭଗବାନ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଆସିଲେ ସୂର୍ଯ୍ୟ ବଂଶରେ ଏବଂ କୃଷ୍ଣ ଆସିଲେ ଚନ୍ଦ୍ର ବଂଶରେ ତେଣୁ ଏଇ ସୂର୍ଯ୍ୟ ବଂଶ ଏଇ ବିଭୂଷଣଙ୍କ ପୁତ୍ର ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବୈବସ୍ୱତ ମନ ଇମଂ ବିଭୂଷତ ଯୋଗଂ ପ୍ରତ୍ୟବାନ ଅହମ ଅଭୟମ ସେ ଜ୍ଞାନ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଲେ ସୂର୍ଯ୍ୟ ଦେବତା ବିଭୂଷଣ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ ଖାଲି ଭବିଷ୍ୟତ ତାଙ୍କ ପୁତ୍ରକୁ ଦେଇଥିଲେ ତା ନୁହଁ ଅନ୍ୟମାନଙ୍କୁ ଦେଇଛନ୍ତି ଆମ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଯେଉଁ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେଉଁ ଧୁନ୍ଧୁକାରୀ ଥିଲେ ଧୁନ୍ଧୁକାରୀ ବହୁତ ବଡ଼ ପାପୀ ଥିଲେ ଏ ଭାଗବତ ମହାତ୍ମା ଏତେ ବଡ଼ ପାପୀ ଥିଲେ ଯେତେ ପ୍ରକାର ତାଙ୍କୁ ଗୟାରେ ସବୁ ଦିଆଗଲା ଶ୍ରାଦ୍ଧ ହିତା ଦିଆଗଲା ସୁବିଧା ପାଇପାରିଲେ ନାହିଁ ତାଙ୍କର ଭାଇ ଯିଏକି ହେଉଛନ୍ତି ଗୋକର୍ଣ୍ଣ ବହୁତ ବଡ଼ ପ୍ରସଙ୍ଗ ରହିଛି ଏ ମହାପ୍ରଥମ ପୁରାଣ ବର୍ଣ୍ଣନା କରାଯାଇଛି ସେ ତୁମେ ଚିନ୍ତା କଲେ କ'ଣ କଲେ ଉଦ୍ଧାର ହେବେ ସେ ସୂର୍ଯ୍ୟ ଦେବତା କହିଲେ ତୁମେ ଭାଗବତ କୁହ ଭାଗବତ କଥା କହିଲେ ସେ ଉଦ୍ଧାର ହେବେ ଏହିଭଳି ଭାବରେ ସୂର୍ଯ୍ୟ ଦେବତା ବିଭୂଷଣ ଅନେକ ବିଭିନ୍ନ ସ୍ଥାନରେ ହନୁମାନ ଦେବୀ ତାଙ୍କ ପାଖରେ ପାଠ ପଢ଼ିଥିଲେ ବିଭୂଷଣ ଏହିଭଳି ଭାବରେ ସୂର୍ଯ୍ୟ ଦେବତା ବିଭୂଷଣ ଏସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତେଣୁ ସେ ତାଙ୍କର ପୁତ୍ର ଭବିଷ୍ୟତ ମନକୁ ଦେଲେ ଭବିଷ୍ୟତ ମନଙ୍କର ଦଶ ପୁତ୍ର ରହିଛନ୍ତି ଭବିଷ୍ୟତ ମନଙ୍କ ଠାରୁ ସୂର୍ଯ୍ୟ ବଂଶ ଆସୁଛି ଏବଂ ଚନ୍ଦ୍ର ମଧ୍ୟ ଆସୁ ମଧ୍ୟ ଆସୁଛି କାରଣ ଭବିଷ୍ୟତ ମନ ଯେତେବେଳେ ପ୍ରଜା ସୃଷ୍ଟି କରିବା ପାଇଁ ଚାହିଁଲେ ଜନ୍ମ କରିଥିଲେ ବଶିଷ୍ଠ ଋଷିକୁ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରଥମେ ସେ ଚାହିଁଥିଲେ ପୁତ୍ର କିନ୍ତୁ ବଶିଷ୍ଠ ଋଷି ଯେତେବେଳେ ପୁତ୍ର ପାଇଁ ଜନ୍ମ କରୁଥିଲେ ସେ ସମୟରେ ତାଙ୍କ ପତ୍ନୀ କହିଲେ ଅନୁରୋଧ କଲେ ମୋର ଗୋଟେ କନ୍ୟା ଦରକାର ତେଣୁ ତାଙ୍କର ଗୋଟେ କନ୍ୟା ହେଉ ତାପରେ ଯେତେବେଳେ ପଚାରିଲେ ବୈବସ୍ୟ ପଚାରିଲେ ମନୁ ବୈବସ୍ୟ ମନୁ ସପ୍ତ ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି ଇଏ ହେଉଛନ୍ତି ସପ୍ତ ମନୁ ତଥା ମନ ହେଉଛନ୍ତି ସ୍ୱାଙ୍ଗ ମନ୍ଦିର ବ୍ରହ୍ମାଙ୍କ ପୁତ୍ର। ତେଣୁ ଏଇ ବୈବସ୍ୱତ ମନ ବର୍ତ୍ତମାନ ବୈବସ୍ୱତ ମନଙ୍କର ସମୟ ଚାଲିଛି, ଛଅଟି ମନଙ୍କର ସମୟ ଚାଲିଗଲାଣି। ପ୍ରତି ମନଙ୍କର ସମୟ ହେଉଛି ଏକ ସ୍ତରୀ ଦିବ୍ୟ ଯୁଗ, ଆପଣ ଏଇଟା ପଢ଼ିଲେ ଜାଣିବେ ଲେଖା ହେଇଛି ସବୁ। ଗୋଟିଏ ଯୁଗ ହେଉଛି କ'ଣ କେତେ ନା 43,20,000 ବର୍ଷ ହେଲେ ଗୋଟିଏ ଯୁଗ ହେବ। ସତ୍ୟ ତ୍ରେତା ଦ୍ୱାପର କଳି ତେଣୁ ଏଇ ଯେଉଁ ବିବସ୍ୱାମ ତାଙ୍କର ଯେଉଁ କନ୍ୟାକୁ ଯାଆନ୍ତି ସେଥିରେ ତାଙ୍କ ନାଁ ହେଉଛି ଇଲା, କିନ୍ତୁ ତାପରେ ଯେତେବେଳେ ବସିଲେ ବୈବସୁମନ ଚାହିଁଲେ ତାଙ୍କୁ ପୁଣି ବୈଶିଷ୍ଠ ମୁନି ଭଗବାନ ପ୍ରାର୍ଥନା କରି ତାଙ୍କୁ ପୁତ୍ରରେ ପରିଣତ କରିଦେଲେ, ପୁଣି ସେ କନ୍ୟା ହେଇଗଲେ, ପୁଣି ପୁତ୍ର ହେଲେ, ଏଇଭଳିଆ ଭୌତିକତା ରହିଛି। କିନ୍ତୁ ତାଙ୍କଠାରୁ ଆସିଲେ ଚନ୍ଦ୍ରବଂଶ, ସେ ଗୋଟେ ଥରେ ଯାଇଥିଲେ ସୁକୁମାର ନାମ ବୋଲି ଗୋଟେ ରହିଛି, ଯେଉଁ ବନରେ ଯିଏ ପ୍ରବେଶ କରିବେ ପୁରୁଷ ହଉ ସେ ସବୁ ସ୍ତ୍ରୀ ହେଇଯିବେ। ତେଣୁ ଇଏ ଯାଇଥିଲେ ସେଠିକି ଶିକାର କରିବା ପାଇଁ ସବୁ ସ୍ତ୍ରୀ ହେଇଗଲେ, ତାଙ୍କର ସୈନ୍ୟମାନେ ତାଙ୍କର ଘୋଡ଼ା ଏବଂ ସବୁ ସ୍ତ୍ରୀ ହେଇଗଲେ। ତେଣୁ ତାଙ୍କୁ ଚନ୍ଦ୍ର ଦେବତାଙ୍କ ପୁତ୍ର ଯିଏ ହେଉଛନ୍ତି ବୁଦ୍ଧ, ବୁଦ୍ଧ ତାଙ୍କୁ ବିବାହ କରିଥିଲେ, ଇଲାଙ୍କୁ ବିବାହ କରି ତାଙ୍କର ପୁତ୍ର ହେଇଥିଲେ କୁରୁରବା। ସେଇ କୁରୁରବା ବଂଶରେ ଆସନ୍ତୁ ଭଗବାନ କୃଷ୍ଣ ଆସିବେ, ଏଇ ଚନ୍ଦ୍ରବଂଶ ଭାଗବତ ନବସଙ୍ଗରେ ଆପଣମାନେ ପାଇବେ ଏଇଟା। ତାପରେ ପୁଣି ଦଶପୁତ୍ର ପ୍ରାପ୍ତ ହେଲେ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇକ୍ୱାକୁ, ଇକ୍ୱାକୁ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ଇକ୍ୱାକୁ। ତେଣୁ ଏଇଠି ସେ କଥା କୁହାଯାଉଛି ଲୋକବାନ ହବ ଅବ୍ୟୟମ, ଏ ଜ୍ଞାନ କେବେଳେ ନଷ୍ଟ ହେବ ନା, ଏଇ ଜ୍ଞାନ ଅବ୍ୟୟ ଜ୍ଞାନ ମୋର ପାଇଁ ରହିଛି, ଜ୍ଞାନ ଶେଷ ହେବ ନାହିଁ, ଜ୍ଞାନ ଏଭଳି ରହିଛି। ତେଣୁ ବିବସ୍ୱାମ ମନରେ ପ୍ରାହ, ବିବସ୍ୱାମ ଏ ଜ୍ଞାନ ଯେଉଁ ପାଇଲେ ଭଗବାନ ଠାରୁ, ଜ୍ଞାନ ପ୍ରାପ୍ତ ହେଲେ ଭଗବାନ କାହିଁକି ତାଙ୍କୁ ଦେଲେ ନା, ଯିଏ ରାଜା ହେବେ, ରାଜା ସମସ୍ତ ସୁରମୂର୍ତ୍ତି ଅସୁଚିତେ ଯା ସମସ୍ତ ଦେବତାମାନଙ୍କୁ ଯେ ରାଜା ହେଉଛନ୍ତି ବିବସ୍ୱାମ। ତେଣୁ ରାଜା ଯଦି ଜ୍ଞାନ ପ୍ରାପ୍ତ ହେଲେ ତାହେଲେ ପ୍ରଜାମାନେ ସେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ରାଜା ଯଦି ଭଗବାନ ରାମଚନ୍ଦ୍ର ରାଜା ଥିଲେ, ପ୍ରଜାମାନେ କେତେ ଆନନ୍ଦରେ ଥିଲେ, ରାମ ରାଜ୍ୟ ବର୍ତ୍ତମାନ ମଧ୍ୟ ଲୋକମାନେ ସେଇଟା କହୁଥିଲେ ରାମ ରାଜ୍ୟ, କେତେ ବର୍ଷ ତଳର କଥା, ଏଇ କଳିଯୁଗର ପରିମାଣ ହେଉଛି 4,25,000 ବର୍ଷ, ଆଉ 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ, ତା'ର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ 12,96,000 ବର୍ଷ, କଳିଯୁଗର 4 ଗୁଣ ହେଉଛି ସତ୍ୟଯୁଗର ସମୟ 17,28,000 ବର୍ଷ। ତେଣୁ ସତ୍ୟ ତ୍ରେତା ଦ୍ୱାପର କଳି ମିଶିଲେ 43,20,000 ବର୍ଷ ହେବ। ଏଇ ହିସାବରେ ଗୋପାଳ ମହାରାଜ କହିଛନ୍ତି 12,40,00,000 ବର୍ଷ ପୂର୍ବେ ଏଇ ଜ୍ଞାନ ଦେଇଥିଲେ ଭଗବାନ ସୂର୍ଯ୍ୟଦେବତ ବ୍ୟବସ୍ଥା ଆମକୁ, ଏବଂ 20,05,000 ବର୍ଷ ପୂର୍ବରୁ ଏଇ ଜ୍ଞାନ ମାନବ ସମାଜରେ ରହିଥିଲା ସେଇ ହିସାବରେ ହିସାବ କରୁଛନ୍ତି। ଏଇ ଷ୍ଟାଣ୍ଡାର୍ଡ଼ ହେଉଛି ଏଇଟା ଆପଣ ପଢ଼ିବେ ଲେଖା ହେଇଛି। ତେଣୁ ଏଇ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ସୂର୍ଯ୍ୟଦେବତ ବ୍ୟବସ୍ଥା ଆମକୁ, ଆମେ ଯଦି ଜ୍ଞାନ ଭୌତିକ ଜାଗତ ହେଉଛି ଅଜ୍ଞାନ ଅନ୍ଧକାରମୟ, ବେଦରେ କୁହାଯାଇଛି ତମସୋ ମା ଜ୍ୟୋତିର୍ଗମୟ, ଶାସ୍ତ୍ରମତେ କୁହାଯାଇଛି ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ୟତେ, આમે જે બહુ બધા કરતો આસે અવિદ્યાનો આસે કે અજ્ઞાનનો આસે છે એ હોય ભગવાનનો પૂજ્ય શક્તિ કા કર્મ અવિદ્યા કર્મ સંજ્ઞાના એટલે સમજતે કે કર્મ કરશો તો અવિદ્યારે અજ્ઞાનને જો કર્મ કરશો તેનો એ જો જ્ઞાન દેલે ભગવાન સુખદેવ દેવતાનું સી દેલે રાધાને જ્ઞાન પ્રાપ્ત કરે છે જ્ઞાન વિતરણ કર્યું પ્રચાર કર્યું એ પ્રભુપાદ મહારાજ જ્ઞાન પ્રાપ્ત કરીને સારા પૃથ્વીરે એ જ્ઞાન વિતરણ થયેલા હરે કૃષ્ણ 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 હરે 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 રામ રામ જે પ્રભુપાદ મહારાજ જ્ઞાન પ્રાપ્ત ન હોઈથાંતે ત્યારે આજે સારા પૃથ્વીરે જ્ઞાન પ્રચાર થઈ પણ નથી ભવિષ્યવાણી જઈ છે ને મહાપ્રભુ પૃથ્વી દયા નગરાધિ ગ્રામ સર્વત્ર પ્રચાર નહીં મોર નામ કિંતુ સેવળ ભાવરે જણે લીડર દરકાર થયે જેકી સમગ્ર પૃથ્વીરે પ્રચાર કરીએ સે હોતી ઈશ્વર પ્રતિષ્ઠા આચાર્ય શિષ્યમાં શિવકિર્તન શંકરભાઈ મહારાજ એવું તાંકર શિષ્ય હિસાબરે શિષ્યમાન ગૌરવંદન મહારાજ મધ્ય સારા પૃથ્વીરે પ્રચાર કરે તત્વ પ્રચાર કરે બહુ બાણીરે સબ કથા રહીશ સેટા પ્રચાર કરે ખાલી એબીસીડી નહીં બહુ તત્વ રહીશ આમાં મહારાજ કહીએ એ જેવું રહીશ સબુ મણીષ રહીશ જેમિતિ સમુદ્ર રત્નાકર રત્ન સબુ રહીશ ભીતર રહીશ ઉપર ખાલી ગંડા સમુદ્ર દેખાજી સેભળી ભાવે પ્રભુપાદ બહરે સબુ રહીશ સેટા સે પ્રચાર કરે એભળી ભાવે તાંકર શિષ્ય મને સે પ્રચાર કરુંચ સારા પૃથ્વીરે ભગવાન કથા પ્રચાર હોય જી મુખ્ય વ્યક્તિ એ જ્ઞાન પ્રાપ્ત હવે ત્યારે સે અને નામ પ્રચાર કરીબે રાજા જી જી આમ પ્રધાનમંત્રી જી એ ભગવાન ભક્ત હવે ત્યારે આમ કે સુવિધા ન હવે કિંતુ ભગવાન રામચંદ્ર રાજા છે સે એ ભગવાન ભક્તિ પ્રચાર કરુલે સેભાવે ભગવાન કૃષ્ણ મધ્ય રાજા નથી કિંતુ તાંકર ભક્ત યુધિષ્ઠિર મહારાજ રાજા થી સે મને કૃષ્ણકર રાજ્ય બોલી કહેવાય એવું ભગવાન રામચંદ્ર રાજ્યરે એવું કૃષ્ણકર રાજ્યરે લોકમાને ટીકે આનંદરે થી શાસ્ત્ર સબુ આપણે કથા સેભળી ભાવે ચોપાલ મહારાજ કહું સેમ રામ એન્ડ સેમ કૃષ્ણ આર પ્રેઝન્ટ ઇન ધીસ એજ એન્ડ ધીસ એજ ઓફ કળી ઇન ધ ફોર્મ ઓફ ધેર નેમ সেই ভগবান রামচন্দ্র এবং সেই ভগবান কৃষ্ণচন্দ্র ভগবান রামচন্দ্র আসলে চৈতন্য যুগের অন্তিমেরে ভগবান কৃষ্ণ আসলে দ্বাপর যুগের অন্তিমেরে তারপরে বর্তমান 5000 বর্ষ চালি গেল 5545 আর 5 রইলা তেণু আৰু সেইভাবে ভাবে যে রয়েছি সেই সেই কৃষ্ণ এবং সেই রাম বর্তমান মধ্যে রয়েছে কড়ি যুগে রয়েছে ইন দ ফর্ম অফ দেয়ার নেম হরে কৃষ্ণ 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 হরে 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 রাম 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 আপনি যদি প্রভুপাদ মহারাজ আপনি যদি শিবগণ নাম গ্রহণ করবে বা জপ পরিবর্তন করবে আপনার সেইভাবে ভাবে রাম মন্দির রয়েছে যেভাবে ভাবে রাম রাজ্যের লোকমানে কৃষ্ণ রাজ্যের লোকমান থাকলে আনন্দ সেগুলি ভাবে আপনার আনন্দ রয়েছে কলিযুগের সমস্যা তাঁর আসবে না তেমন এই যে দেলে বিবস্বান তাঁর পুত্র মনু কহিলে ইয়ে হচ্ছেন সপ্তম মনু দ্বাদশক মনু ইয়ে সপ্তম মনু এ মনু পূর্ব যেমন মনু সময় লা সে চাক্ষুষ মনু ষষ্ঠ মনু ষষ্ঠ মনুক সময় ভগবান গোটে লীলা হয়েছিল সেটা হচ্ছে সমুদ্র মন্থন লীলা সময়ে এবং ভগবান মধ্যে আসলে মীন রূপে আসলে ভাগবত অষ্টম সময় চতুর্শ্রদ্ধার বর্ণনা করা যাই রাজা সত্যি যে ব্যবসায় মানু ইয়ে হচ্ছে ব্যবসায় মানবে মনে কে ব্যবসায় মানু ইয়ে সপ্তম মানু বর্তমান সপ্তম মানুষ সময় চালছি আর ছজন মানু চালি গলে তেমনি যে ব্যবসায় মানু সে পূর্ব পূর্ব মানু সময় সে রাজা সত্যগত রাজা লে কিন্তু ভগবান মীন রূপে আসলে তাকে উদ্ধার করছেন ভাগবত অষ্টম চতুর্শ বর্ণনা করা যাই তেমন সি বর্তমান এই সূর্য এই সপ্তম মন সময় এই সপ্তম বর্তমান সি আসলে বিবস্বান পুত্র হয়ে আসলে ভগবত মন এই সপ্তম মন প্রতি মনকর এক স্তরী দিব্য যুগ রয়েছে আমি কহিলে না গোটে দিব্য যুগ হচ্ছে 43,20,000 বর্ষ এইভাবে ভাবে একস্তরী দিব্য যুগ গলে গোটে মনকর সময় সরিব ବର୍ତ୍ତମାନ ଯେଉଁ ଧନୁ ଅଛନ୍ତି ତାଙ୍କର 28ତମ ସତ ଯାଇକି ତେତା ଯାଇକି ଦ୍ୱାପର ଯାଇକି କଳିଯୁଗର 5535 ବର୍ଷ ଯାଇଛି, ଆହୁରି 432,000 ଆଉ ମାଇନସ୍ କରିଦେଲେ ଆଉ ଯେତିକି ରହିଲା ସେତିକି ବର୍ଷ ରହିଛି କଳିଯୁଗର ପରିମାଣ, ପାଖାପାଖି 437,000 ବର୍ଷ ରହିଛି। ଆପଣ କଳିଯୁଗ ଶେଷ ପୁଣି ସତ୍ୟଯୁଗ ଆରମ୍ଭ ହେବ, ଇଏ ହେଉଛି 28ତମ ଯୁଗ ଚାଲିବ। ଏହିଭଳି ଭାବରେ 71ଟି ଯୁଗ ଚାଲିଲେ ଇଏ ସପ୍ତମନୁଙ୍କ ସମୟ ସରିବ, ଅଷ୍ଟମନୁ ଆସିବେ, ସେ ହେଉଛନ୍ତି କିଏ ଶ୍ରାବଣୀ ମନୁ। ଏ 14 ଜଣ ମନୁଙ୍କ କଥା ଲେଖାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ, ଆପଣ ମନୁଙ୍କ ଭିତରେ ପଢ଼ିଲେ ଦେଖିବେ ସବୁ ଲେଖାହେଇଛି କିଏ କେଉଁ ମନୁ ଆସିବେ। ଇଏ ଇଲେକ୍ସନ୍ ହେଉନାହିଁ, ଏ ସିଲେକ୍ସନ୍, ଭଗବାନ ସିଲେକ୍ସନ୍ କରନ୍ତି କିଏ ଆସିବେ କେବେ ଆସିବେ ସବୁ ରହିଛି। କିଏ ବ୍ରହ୍ମା ହେବେ କି ଶିବ, ଶିବ ତ ଭଗବାନ ବିଷ୍ଣୁ ନିଜେ ଆସନ୍ତି ଶିବ ରୂପରେ, କିନ୍ତୁ ଜଣେ ଯିବ ଯଦି 100 ଜନ୍ମ ଧରିକିରି ନିଜ ସ୍ୱଧର୍ମକୁ ପାଳନ କରିବେ ତାହେଲେ ସେ ବ୍ରହ୍ମା ହେବେ, କିଛି ଚତୁର୍ଷ୍ଠ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭବିଷ୍ୟତ ମନୁ ସେ ତାଙ୍କର ଯେଉଁ ମୁଁ କହିଲି ପ୍ରଥମେ ତାଙ୍କର ଗୋଟେ କନ୍ୟା ଯାହା କହୁଥିଲେ, ଯେଉଁ କନ୍ୟାଙ୍କ ଠାରୁ ଏ ଚନ୍ଦ୍ରବଂଶ ଆରମ୍ଭ ହୋଇଛି, ଏବଂ ତାଙ୍କର ତାହାପରେ 10 ପୁତ୍ର ସୃଷ୍ଟି କରିଥିଲେ, ତାଙ୍କ ଭିତରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇକ୍ଷ୍ୱାକୁ, ଇକ୍ଷ୍ୱାକୁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଲେ। ଏସବୁ ଭାବରେ ଇଏ ମନେ ବି କହିଲେ ସପ୍ତ ମନୁକୁ ଦେଲେ, ମାନେ ପ୍ରାହ ମନୁ ଇକ୍ଷ୍ୱାକେ ପ୍ରବୀତ, ମନୁ ତାଙ୍କ ପୁତ୍ରକୁ ଦେଲେ ଏବଂ ପରମ୍ପରା ପ୍ରାପ୍ତ ମା ପରଶୁକ ଆପଣମାନେ ଶିଳ୍ପ କାଲି ପରମ୍ପରାରେ ଜ୍ଞାନ ଆସୁଛି। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଯେଉଁଭଳି ଭାବରେ ଆମର ପୋଷ୍ଟ ଅଫିସ୍ ରହିଛି, ପୋଷ୍ଟ ଅଫିସ୍ରେ ପୋଷ୍ଟ ବକ୍ସ ରହିଛି, ଆପଣ ଯଦି ଚିଠି ଲେଖିକି ତା ଦେହରେ ପକାଇବେ ଆମେରିକାକୁ ମଧ୍ୟ ପଳାଇବ, ବା ଯେଉଁଠି ଆଡ୍ରେସ୍ ଅଛି ସେଠି ଯିବ, କିନ୍ତୁ ଯେକୌଣସି ବାକ୍ସରେ ପକାଇଦେଲେ ଆଉ ଯିବ ନାହିଁ। ଇଏ ହେଉଛି ପରମ୍ପରା, ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି। ଏହି କଳିଯୁଗରେ 4ଟି ଅନୁମୋଦିତ ସମ୍ପ୍ରଦାୟ ରହିଛି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଅଥବା କଳ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ ମନ। କଳିଯୁଗରେ 4ଟି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷତି ପାବନ, ଏ 4ଟି ସମ୍ପ୍ରଦାୟ ରହିଛି। ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଭଗବାନ ପ୍ରଥମେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଲେ ତାଙ୍କ ପୁତ୍ର ନାରଦଙ୍କୁ, ନାରଦ ଦେଲେ ବ୍ୟାସମୁନିକୁ, ଏହିଭଳି ଭାବେ ପରମ୍ପରାରେ ଆସୁଛି। ତେଣୁ ଏହି ପରମ୍ପରାରେ ଆମେ ଆସୁଛେ, ଆମର ଯେଉଁ ଇସ୍କନ ପରମ୍ପରା ହେଉଛି ବ୍ରହ୍ମ ମହାଦେବ ଗୌଡ଼ୀ ସମ୍ପ୍ରଦାୟ, ମହାପ୍ରଭୁ ସ୍ୱୟଂ ଏହି ସମ୍ପ୍ରଦାୟରେ ଆସିକି ଜ୍ଞାନ ଗ୍ରହଣ କରିଛନ୍ତି, ଯଦିଓ ସେ ମୂଳ ଭଗବାନ କିନ୍ତୁ ସେ ପରମ୍ପରାରେ ଆସୁଛନ୍ତି, ଭକ୍ତ ରୂପରେ ଆସୁଛନ୍ତି, ଭଗବାନ ରୂପରେ ଆସିନାହାନ୍ତି। ତେଣୁ ଏ ଜ୍ଞାନକୁ ସେ ନେଇଛନ୍ତି, ମହାଦେବ ଈଶ୍ୱରପୁରଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଏହି ସେହି ପରମ୍ପରାରେ ଆମର ପ୍ରଭୁପାଦ ମହାରାଜ ଆସୁଛନ୍ତି, ଆମର ଗୁରୁଦେବ ଆସିଛନ୍ତି, ଏବଂ ଆମେ ମଧ୍ୟ ତାଙ୍କଠୁ ଦୀକ୍ଷା ଗ୍ରହଣ କରି ଏଇଭଳି ଭାବରେ ସେ କଥା ମଧ୍ୟ କହୁଛେ। ଯେଉଁ କଥା 12,40,000 ବର୍ଷ ପୂର୍ବେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ୟବସାୟଙ୍କୁ, ଆମେ ସେହି ପରମ୍ପରାରେ ଆସିକି ସେଇ ଜ୍ଞାନ ଦେଉ, ଆମେ କିଛି ନୂଆ ଜ୍ଞାନ ଦେଉନାହୁଁ। ଆମେ କହୁନା ଭଗବାନ ଏତେ ବର୍ଷ ତଳେ ଆସିଥିଲେ ଆଉ ସେ ବର୍ତ୍ତମାନ ଟିକେ ଚେଞ୍ଜ ହେଇଗଲା, ଟିକେ ଚେଞ୍ଜ କରି ଦେଉଛୁ ପରିବର୍ତ୍ତନ, ନା ସେଇ ଜ୍ଞାନ ପର ସୁପର ଶୁଣିବେ ଆପଣମାନେ। ତେଣୁ ଆମର ସମୟ ହେଇଗଲା, ଶ୍ରୀ ଶ୍ରୀ ଗୋବିନ୍ଦ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ନାରାୟଣ କୀ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମନ୍ ଭଗବତ ଗୀତା କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆମେ ଗୌରବ କୀ, ଜୟ ଗୋପାଳ, ଜୟ ଶ୍ରୀ ଗୋପାଳ।